ହଁ, ମୁଁ ସରୋଜିନୀ ରାଉତରାୟ ସାରିଲି ବସ୍ତି ବିକାଶ ପରିଷଦର ଆଶା କର୍ମୀ ଅଛି। ହଁ, ଆମର କିଶୋରୀ ବାଳିକା ମିଟିଂ କରିବା ପାଇଁ ଅସୁବିଧା ଅଛି, ଯେହେତୁ ଆମର କିଛି ସେମାନଙ୍କୁ ଅନୁଦାନ ମିଳୁନି, ତାଙ୍କର ମାସିକ ସାମଗ୍ରୀ ପାଇଁ ପ୍ୟାଡ଼ ଦରକାର ହେଉଛି, ସେମାନେ କିଛି ପାଉନାହାନ୍ତି, ସେମାନଙ୍କୁ ଖାଦ୍ୟ ବି କିଛି ଦିଆଯାଉନି, ତାଙ୍କର ଏଇ ସମସ୍ୟାର ସମାଧାନ ହେଲେ ସେମାନେ ରେଗୁଲାର ମିଟିଂ ଆସିବେ।